ଆରେ ଦେବର୍ଷି, ଏମିତି ଅସମୟରେ ଯେ, ଆସନ୍ତୁ ଆସନ ଗ୍ରହଣ କରନ୍ତୁ।
ନାରାୟଣ ନାରାୟଣ, ମୋର ବା ସମୟ ଅସମୟ କଣ ତ୍ରିଲୋଚନ, ଏଇ ବର୍ତ୍ତମାନ ମର୍ତ୍ତ୍ୟଭୂମିରୁ ଫେରୁଛି, କିନ୍ତୁ ସେଠାରେ ଯାହା ଦେଖିଲି।
କଣ ଦେଖିଲେ ଦେବର୍ଷି?
ଯାହା ମୁଁ ଦେଖିଲି ମର୍ତ୍ତ୍ୟର ଭୁବନେ, ପାରୁନି ବଚନେ କହି, ନିଜେ ନ ଦେଖିଲେ ଆନର କଥାକୁ ପରତେ ଯିବେ କି କେହି, ହେ ତ୍ରିଲୋଚନ ପରତେ ଯିବେ କି କେହି। ନାରାୟଣ ନାରାୟଣ ନାରାୟଣ।
ମର୍ତ୍ତ୍ୟର ମାନବ ଆଉ ମାନବ ହେଇ ନାହାନ୍ତି ତ୍ରିଲୋଚନ, ଛାତ୍ରଛାତ୍ରୀ ମାନେ ଆଉ ବିଦ୍ୟାର୍ଥୀ ହେଇ ନାହାନ୍ତି, ସେମାନଙ୍କର ଦେବତାଙ୍କ ଉପରୁ ଆସ୍ଥା ହରେଇଲେଣି ବୋଲି ଜାଣ।
କଣ କହିଲେ ଦେବର୍ଷି? ଛାର ମାନବ ହୋଇ ତାର ଏତେ ଗର୍ବ, ଏତେ ଅହଙ୍କାର।
ଗର୍ବ ଅହଙ୍କାର କରିବି ଖର୍ବରେ ବର୍ବର ମାନବ ଜାତି, ଗର୍ବ ଅହଙ୍କାର କରିବି ଖର୍ବରେ ବର୍ବର ମାନବ ଜାତି। ଚିନି ନାହିଁରେ ଚନ୍ଦ୍ର ଚୂଡ ରାଗ, ଚିନି ନାହିଁରେ ଚନ୍ଦ୍ର ଚୂଡ ରାଗ, ନରାଧମ ଛାତ୍ର ଛାତ୍ରୀ। ଗର୍ବ ଅହଙ୍କାର କରିବି ଖର୍ବରେ ବର୍ବର ମାନବ ଜାତି।
ଶାନ୍ତି ଶାନ୍ତି ଭୋଳାନାଥ ଶାନ୍ତି, ଆପଣ ରାଗିଲେ ଇଏ ପୃଥିବୀ ଧ୍ୱଂସ ହେଇଯିବ, ବରଂ ଧୀର ସ୍ଥିର ଚିତ୍ତରେ ଏହାର ପ୍ରତିକାରର ଚିନ୍ତା କରିବା ଉଚିତ।
ପ୍ରତିକାର?
ହଁ ଭୋଳାନାଥ, ଆପଣ କିମ୍ବା ଗଣେଶ ମର୍ତ୍ତ୍ୟକୁ ଯାଇ ନିଜ ଆଖିରେ ମର୍ତ୍ତ୍ୟର ଘଟଣାମାନ ଦେଖି ଆସନ୍ତୁ, ତାପରେ ଏହାର ପ୍ରତିକାର ପାଇଁ ଚିନ୍ତା କଲେ ଖୁବ୍ ଭଲ ହେବ।
ହଁ ଦେବର୍ଷି, ମାନବ ରାସ୍ପର୍ଦ୍ଧାକୁ ଭାଙ୍ଗିବାକୁ ପଡିବ। ଛାତ୍ରଛାତ୍ରୀମାନେ ଯଦି ତାଙ୍କର ଆରାଧ୍ୟ ଦେବତା ଗଣେଶକୁ ପୂଜା ନ କରନ୍ତି, ଭକ୍ତି ନ କରନ୍ତି, ସେମାନେ ଭଲ ମଣିଷ ହେବେ କିପରି? ବରଂ ଗଣେଶ ନିଜ ମର୍ତ୍ତ୍ୟକୁ ଯାଇ ତାର ଗୋଟାଏ ପ୍ରତିକାର କରନ୍ତୁ। ଗଣେଶ ଗଣେଶ।
ପ୍ରଣାମ ପିତା। ପ୍ରଣାମ ଦେବର୍ଷି, ମତେ ସ୍ମରଣ କଲେ ପିତା?
ହଁ ଗଣେଶ, ତୁମକୁ ମର୍ତ୍ତ୍ୟକୁ ଯିବାକୁ ହେବ।
ମର୍ତ୍ତ୍ୟକୁ କାହିଁକି ପିତୃଦେବ?
ଶୁଣ ଗଜାନନେ, ମର୍ତ୍ତ୍ୟର ଭୁବନେ ବଢୁଛି ମାନବ ଗର୍ବ, ନ ମାନେ ଆଜି ସେ ଇନ୍ଦ୍ରଚନ୍ଦ୍ର କିଛି ଭାବୁଛି କିଙ୍କର ସର୍ବ।
ନାରାୟଣ ନାରାୟଣ ଗଣପତି, ଏପରିକି ଛାତ୍ରଛାତ୍ରୀ ମାନେ ମଧ୍ୟ ତୁମକୁ ଆଉ ଭକ୍ତି କରୁନାହାନ୍ତି।
ବିଦ୍ୟାର୍ଥୀ ହୋଇଣ ଛାତ୍ର ଛାତ୍ରୀ ଗଣ, ନ ପୂଜନ୍ତି ବିଦ୍ୟା ଦାତା, ନ ମାନନ୍ତି ସେ ଯେ ଦେବା ଦେବୀ କିବା ଗୁରୁଜନ ପିତା ମାତା, ଶ୍ରୀ ଗଣେଶ ଗୁରୁଜନ ପିତା ମାତା।
ହଁ, ମୁଁ ମଧ୍ୟ ସେଇ କଥା ଅନେକ ଦିନରୁ ଉପଲବ୍ଧି କରୁଛି ଦେବର୍ଷି।
ସେଥି ସକାଶେ ତୁମେ ନାରଦଙ୍କ ସହ ମର୍ତ୍ତ୍ୟକୁ ଯାଇ କଥାଟା ବୁଝି ଆସ ଗଣେଶ।
ଯାଅ ହେ ଗଣେଶ ଯାଇ ବୁଝି ଆସ, କିବା କଥା ମୋର ତର, ମାନବ ଗରବ ଭାଙ୍ଗିବା ସକାଶେ, ମାନବ ଗରବ ଭାଙ୍ଗିବା ସକାଶେ କର କିଛି ପ୍ରତିକାର।
ଯାଅ ଗଣେଶ, ଅବିଳମ୍ବେ ହାର ପ୍ରତିକାର କର।
ଯଥାଜ୍ଞ ପିତୃଦେବ। ଆସନ୍ତୁ ଦେବର୍ଷି।
ନାରାୟଣ ନାରାୟଣ ନାରାୟଣ।
ଦେବର୍ଷି, ଆମେ ତ ଆସି ମର୍ତ୍ତ୍ୟରେ ପହଞ୍ଚିଗଲେ, ଏବେ ଯିବା କୁଆଡ଼େ?
ନାରାୟଣ ନାରାୟଣ, ଆମେ ଅନ୍ୟ ଆଡ଼କୁ ଯିବା ପୂର୍ବରୁ ପ୍ରଥମେ ଆମର ଏ ଦେବତା ରୂପକୁ ଏବଂ ଆପଣଙ୍କର ସେ ଥୋଡ଼ ଲାଗିଥିବା ମୁଖକୁ ମାନବ ଶରୀରରେ ପରିବର୍ତ୍ତନ କରିବାକୁ ପଡିବ, ନହେଲେ ଆମେ ଏ ଧରାଧାମରେ ଦୁଇ ଜଣ ଦର୍ଶନୀୟ ପ୍ରାଣୀ ପରି ମନେ ହେବା ଯେ।
ତା ତ ଠିକ, ତେବେ ଆସନ୍ତୁ ଆଗ ଆମ ରୂପ ପରିବର୍ତ୍ତନ କରିଦେବା। ଦେଖନ୍ତୁ ଦେବର୍ଷି, ଏବେ ଆମେ ପୁରାପୁରି ମର୍ତ୍ତ୍ୟର ମାନବ।
ହଁ ତାହା ଠିକ ଯେ, କିନ୍ତୁ ଆପଣଙ୍କର ଏ ଯୋଉ ଲମ୍ବ ଉଦର ଯଥା ପୂର୍ବଂ ତଥା ପର ହେଇ ରହିଗଲା ନୁହେଁ? ନାରାୟଣ ନାରାୟଣ।
ଗଣପତି, ଏପଟେ ଦି ଜଣ କିଏ ଆସୁଛନ୍ତି ବୋଧେ?
ହଁ, ହାତରେ ତ ବହିପତ୍ର ଅଛି।
ଦୁଇ ଜଣ ଛାତ୍ର ହୋଇଥିବେ ନିଶ୍ଚୟ। ଆସନ୍ତୁ ଗଣପତି, ଏପଟକୁ ଆସନ୍ତୁ, ଏଇଠି ରହି ତାଙ୍କ କଥାବାର୍ତ୍ତା ଶୁଣିବା।
আরে মুনা, স্কুলের তো লুচিকাল চালি আসলে, এবে যা কুয়াড়ে?
যা আউ কুয়াড়ে, আজ পরে গোটে নয় ফিল্ম পড়ছি এইটি ম্যাটিন।
আরে ফিল্ম যা যে, হলে ঘরে জাঁলে?
আরে ঘরে কমিটি জাঁবি কি রে, আমি তো বইপত্র ধরে সিধা সিনেমা দেখ চাল যা, আউ ঘরে আসলে কইদবা আমি স্কুল ছুটি পরে ম্যা দেখ যাই।
হলে পয়সা, পয়সা কোথা আনবি?
আরে তো নাটা বুলু নুয়ে যে পুরা পুরি ওলুটায় বুঝলু, পয়সা আসি যাই
মানে
গলা যে ফিল্মটা দেখি নিল কি সেইটি কেমতি হিরো চোরি করুলা, মু সেমতি আম ঘরে গোটে হিরো সাজি গলি
মানে
কালি থিলা ভাই রবিবার, কালি থিলা ভাই রবিবার।